ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ମଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ଆୟବା ଗୁରୁବାର ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦଖଲ ସମିଆତି ରହିବେ ଉପସ୍ଥିତ, ଇ କେୱାଇସି ଦାଖଲ ନେଇ କଲେ ଆୟବା ମାସ, ହିତାଧିକାରୀମାନଙ୍କୁ ନାଇଁ ମିଳେ ଚାଉଳ, ପୁରୀ ଗଜପତି ମହାରାଜାଙ୍କର ଅଧ୍ୟକ୍ଷତା ଦେଇ ହୋଇଯାଇଛି ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଆଉ ବୈଷୟିକ ଉପମ କମିଟି ଯୁଗ୍ମ ବୈଠକ, ଆଉ ରାଜ୍ୟ ସରକାର ଆତ୍ମନିର୍ଭର ମହିଳା ସୁବାହକ ଯୋଜନାଟି 1100 ମହିଳାଙ୍କୁ ଟ୍ୟାକ୍ସି ଘିନ୍ବାର ଲାଗି ଦେବେ ଋଣ। ଏଥର ପୁରା ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ଗୁରୁବାର ନୂଆପଡ଼ା ଜିଲ୍ଲା ଗସ୍ତି ଯିବେ। ଉପନିର୍ବାଚନ ଆଗନୁ ଜିଲ୍ଲା ହେବାରକେ ଥିବା ବିଜେପିର ମିଶ୍ରଣ ପର୍ବତୀ ସାମିଲ ହେବେ। ସେହିଦିନ ଉପନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଭିଲ୍ ଉପସ୍ଥିତ ରହିବେ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକେ ନେଇକରି ଜିଲ୍ଲା ପୁଲିସ୍ ତରଫରୁ ତୟାରୀ ମୂଲ ହୋଇଯାଇଛି। ନୂଆପଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର 2 ନମ୍ବର ଦିନେ ଆଜି 6 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଘିନିଛନ୍। 2 ଦିନ ଭିତରେ ମୋଟ 9 ଫର୍ମ ବିକ୍ରି ହୋଇଛି ବୋଲି ରିଟର୍ଣ୍ଣିଂ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି। ସେଆଡ଼େ ଉପନିର୍ବାଚନକୁ ନେଇକରି ନୂଆପଡ଼ା ଜିଲ୍ଲାର ପୁଲିସ୍ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉପନିର୍ବାଚନ ଲାଗି କଂଗ୍ରେସ ଆଦିବାସୀ ନେତା ଘାସରାମ ମାଝୀଙ୍କୁ ପ୍ରାର୍ଥୀ କରିଥିଲାବେଳେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବାର ଜଣାପଡ଼ିଛି। ଖୁବ୍ ଜଲ୍ଦି ପ୍ରାର୍ଥୀ ଘୋଷଣା ହୋଇପାରିବ ବୋଲି ଆମର ସମ୍ବାଦଦାତା ସୂଚନା ଦେଇଛନ୍। ଭିନ୍ ଭିନ୍ ରାଜ୍ୟ ହେବାରକେ ଥିବା ଉପନିର୍ବାଚନକେ ନଜରତେ ରଖିକରି ଭାରତୀୟ ନିର୍ବାଚନ ଆୟୋଗ ତରଫ ରାଜନୈତିକ ଦଳ ଆଉ ପ୍ରାର୍ଥୀମାନଙ୍କ ଲାଗି କଟକଣା ଜାରି କରାଯାଇଛି। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମ ସହିତ କେନ୍ସିଭିଲ୍ ୱେବ୍ସାଇଟ୍ରେ ରାଜନୈତିକ ବିଜ୍ଞାପନ ନାଇଁ ଦେବାରକେ କମିଶନ କହିଛନ୍। ନିର୍ଦ୍ଧାରିତ ନିୟମ ଅନୁସାରେ ରାଜନୈତିକ ବିଜ୍ଞାପନମାନଙ୍କର ଅନୁମୋଦନ ଲାଗି ଜିଲ୍ଲା ଆଉ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ମିଡ଼ିଆ ସାର୍ଟିଫିକେସନ୍ ଆଉ ତଦାରଖ କମିଟିର ଅନୁମୋଦନ ବିନା ବିଜ୍ଞାପନ ପ୍ରକାଶନ ଉପରେ ନିଷେଧାଦେଶ ଜାରି କରାଯାଇଛି। ଇତର ସହିତ ନାମାଙ୍କନ ପତ୍ର ଦାଖଲ ବେଳକେ ପ୍ରାର୍ଥୀମାନେ ସେମାନଙ୍କର ପ୍ରାମାଣିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟମାନଙ୍କର ତଥ୍ୟ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ସେନ୍ତା ନିର୍ବାଚନ ସରବାର 75 ଦିନ ଭିତରେ ରାଜନୈତିକ ଦଳମାନେ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ସହିତ ଇଣ୍ଟରନେଟ୍ ଜରିଆ ହୋଇଥିବା ପ୍ରଚାର ଖର୍ଚ୍ଚାର ତଥ୍ୟ ଫିଲ୍ ଦାଖଲ କରିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍। ଇ କେୱାଇସି ନାଇଁ କରିଥିଲେ ଏବା ମାସନୁ ସାଧାରଣ ବଣ୍ଟନ ବ୍ୟବସ୍ଥାଟି ହିତାଧିକାରୀମାନଙ୍କୁ ଚାଉଲ୍ ନାଇଁ ମିଳେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍ ରାଜ୍ୟ ଏହାତି 15,67,000 ହିତାଧିକାରୀ ଇ କେୱାଇସି ନାଇଁ କରିକରି ଭି ଚାଉଲ୍ ପାଉଛନ୍। ସେମାନଙ୍କୁ ଏବା ମାସନୁ ଯୋଜନାନୁ ବାଦ୍ ଦିଆଯିବା। ଇ କେୱାଇସି କରବାର୍ ଲାଗି ବହୁତଟେ ସମୟ ଦିଆଯାଇଥିଲା। ଆଗେ କେନ୍ଦ୍ର ସରକାର ସମୟ ବଢ଼ାଲେ ରାଜ୍ୟ ସରକାର ଭିଲ୍ ସମୟ ବଢ଼ାବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
ସେଣ୍ଟର ବନ୍ଦ କରିଦେଲା, ଇ କେୱାଇସି ପୁରା ବନ୍ଦ କରିଦେଲା। ଯେଉଁମାନେ ଇ କେୱାଇସି ମୁଁ କହିଛି କରିବେ ନାହିଁ, ସେମାନଙ୍କୁ ଚାଉଳ ଯିବ ନାହିଁ। ତାପରେ କେନ୍ଦ୍ର ଯଦି ବଢ଼େଇବ ଆମେ ବଢ଼େଇବୁ, କେନ୍ଦ୍ର ଯଦି ନ ବଢ଼େଇବ ଆମେ ଆଉ ବଢ଼େଇବୁ। ତା ତ ବନ୍ଦ କରିଛୁ, ତା ଭିତରୁ ଯଦି କିଏ ଆସିବ ପୁଣି ଲିଖିତ ଆକାରରେ ଦେବ, ପୁଣି ତା କଥା ବିଚାର। ଡେଡ୍ ଲାଇନ୍ ନାହିଁ, ଡେଡ୍ ଲାଇନ୍ ପୁରା ସରିଯାଇଛି। ତାପରେ ବି ଯଦି କିଏ ଦୁଃଖୀ ରଙ୍ଗୀ ରହିଗଲା, ସିଏ ଯଦି ଆମକୁ ଲିଖିତ ଆକାରରେ ଜଣେଇବ ତା କଥା ସ୍ପେଶିଆଲ ବୁଝାଯାଇପାରେ।
ପୁରୀ ନୀଳାଦ୍ରି ଭକ୍ତ ନିବାସନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଓ ବୈଷୟିକ ଉପକମିଟି ଯୁଗ୍ମ ବୈଠକ ହୋଇଯାଇଛି। ବୈଠକରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦୋଦ୍ୟାନ, ଶ୍ରୀମାର୍ଗ ଆର୍ ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ସହିତ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ଦେଖରେଖ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଲ ଅଭ୍ୟର୍ଥନା କେନ୍ଦ୍ର ଆର୍ ରଘୁନାଥ ପାଠାଗର ନିର୍ମାଣ ସହିତ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ବୈଠକରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସୁରକ୍ଷା କମିଟିର ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ଆର୍ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ତାର ଆଗନୁ ଶ୍ରୀମନ୍ଦିର ସୁରକ୍ଷା ଉପକମିଟି ବୈଠକ ଭିଲ୍ ଶ୍ରୀ ମୁର୍ମୁଙ୍କର ଅଧ୍ୟକ୍ଷତା ହୋଇଯାଇଛି। ବୈଠକଟି ଭକ୍ତମାନଙ୍କର ସୁରକ୍ଷିତ ଦର୍ଶନ ଆଉ ଶ୍ରୀମନ୍ଦିର ସୁରକ୍ଷା ବାବଦେ ଆଲୋଚନା କରାଯାଇଛି। ବୈଠକର ସୂଚନା ଅନୁସାରେ ଶ୍ରୀମନ୍ଦିରକେ ମୋବାଇଲ୍ ଫୋନ୍ ପୂରାପୂରି ବାରଣ କରାଯିବା, କେନ୍ସି ପୁଲିସ୍ କି ସେବାୟତ ଭିଲ୍ ମନ୍ଦିର ଭିତରକେ ଫୋନ୍ ନାଇଁ ନେଇପାରନ୍, ଇତାର ବଦଲେ ଖୁବ୍ ଜଲ୍ଦି ଶ୍ରୀମନ୍ଦିର ୱାକିଟକି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମୁର୍ମୁ କହିଛନ୍।
ମୁଖ୍ୟତଃ କିଭଳି ଇକ୍ୱିପମେଣ୍ଟ ଦରକାର ହେବ, ସୁରକ୍ଷାର ଯନ୍ତ୍ରପାତି ଯାହା ଦରକାର ହେବ ତା ବିଷୟରେ ଚର୍ଚ୍ଚା ହୋଇଛି। କୋଉଠି କିଭଳି ମେନ୍ ପାୱାର ଡେଭଲପମେଣ୍ଟ କରିବାର ଅଛି ବିଚାର ବିମର୍ଶ କରାହୋଇଛି। ସିକ୍ୟୁରିଟି ଡ୍ରିଲ୍ର ପ୍ରୋଟୋକଲ୍ ଉପରେ ବି କଥାବାର୍ତ୍ତା ହୋଇଛି। ଡ୍ରୋନ୍ ଆଉ ଅନ୍ୟ ପାଇଁ ଫ୍ଲାଇଂ ପାଇଁ ନୋ ଫ୍ଲାଇଂ ଜୋନ୍ଟା ଅଲରେଡି ହେଇଯାଇଛି। ନୋ ଫ୍ଲାଇଂ ଜୋନ୍ ହେଲେ ବି ଯଦି କୌଣସି ଜାଗାରୁ ହଠାତ୍ କିଛି ଆସିବ ତ କିଭଳି ତାକୁ ଡିଲ୍ କରାଯିବ ତା ପାଇଁ ବି ବିଚାର ବିମର୍ଶ ହୋଇଛି, କିଭଳି ତାକୁ ଟାକେଲ କରାଯିବ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମହିଳାମାନଙ୍କୁ ସଶକ୍ତ ରୋଜଗାରିଆ କରବାର୍ ଲାଗି ସରକାର ରାଜ୍ୟ ଖୁବ୍ ଜଲ୍ଦି ଆତ୍ମନିର୍ଭର ମହିଳା ସୁବାହକ ଯୋଜନା ମୂଲ କରବାରକେ ଯାଉଛନ୍। ଏ ବାବଦ ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ପ୍ରସ୍ତାବକେ ରାଜ୍ୟ ସରକାର ଅନୁମୋଦନ କରିଛନ୍। ପ୍ରସ୍ତାବ ଅନୁସାରେ 4 ବର୍ଷ ଭିତରେ 1100 ମହିଳାଙ୍କୁ କାର୍ ଘିନିକରି ଟ୍ୟାକ୍ସି ହିସାବରେ ଚଲାବାରକେ 10 ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବା। ଋଣର କିସ୍ତି 5 ବର୍ଷ ଭିତରେ ସୁଝିବାରକେ ହେବା। ଏଥିଲାଗି ରାଜ୍ୟରେ 4 ଗାଡ଼ି ଚଲାବାର ତାଲିମ ଓ ଗବେଷଣା ପ୍ରତିଷ୍ଠାନରୁ 6216 ଜଣ ମହିଳା ତାଲିମ ନେଇଛନ୍। ଯୋଜନା ଅଧୀନତି ଗାଡ଼ି ଘିନ୍ବାର ସରକାର 110 କୋଟି ଟଙ୍କା ଖର୍ଚ୍ଚା କରିବେ ବୋଲି ପ୍ରସ୍ତାବଟି କୁହାଯାଇଛି। ଯୋଜନାର କାର୍ଯ୍ୟକାରିତା ଲାଗି ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ରାଜ୍ୟ ସରକାର ଭିନ୍ନ ଭିନ୍ନ ବିଭାଗର ଆର୍ଥିକ ଶୃଙ୍ଖଳାକେ ବରକସ କରବା ଲାଗି ଆଉ 10 ବିଭାଗଟି ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ଗଠନ କରିଛନ୍। ଇତାର ଆଗନୁ 28 ବିଭାଗନୁ ଅଡିଟ୍ ୱିଙ୍ଗ ଗଠନ କରାଯାଇଥିଲା। ଏ ସଂଖ୍ୟା ଇହାଦେ 38 ହୋଇଛି। ଦିଆଲି ଆଗନୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଫଟକା ଫଟାବାରକେ ନେଇକରି ମାର୍ଗଦର୍ଶିକା ଜାରି କରାଯାଇଛି। ଏ ବଛର ଦିଆଲି ବେଲ୍କେ ଫଟକା ଫଟାବାର ସମୟ ସନ୍ଧ୍ୟା 7-9 ବଜେ ଭିତରେ ରଖାଯାଇଛି। ନିୟମ ନାଇଁ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ତରଫରୁ ନିର୍ଦ୍ଦେଶନାମାଥି କୁହାଯାଇଛି। ସବୁ ଜେଲ୍ମାନଙ୍କୁ ଅଚାନକ ପରିଦର୍ଶନ କରିବା ଲାଗି ଜେଲ୍ ବିଭାଗ ମହାନିର୍ଦ୍ଦେଶକଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ବାବଦେ ସବୁ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧିକ୍ଷକଙ୍କ ଚିଠି କରାଯାଇଛି। ଜେଲ୍ମାନଙ୍କେ ବନ୍ଦ ଥିବା ଦୋଷୀ ଆର୍ ବିଚାରାଧୀନ କଏଦୀମାନଙ୍କର ସୁବିଧା ଅସୁବିଧା ବୁଝିବାର ସହିତ ସେମାନଙ୍କୁ ମୌଳିକ ସୁବିଧା ମିଳିପାରୁଛି କି ନାହିଁ ତାର ତଦାରଖ କରିବାରକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କର ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଉପରେ ଗୋଟିଏ ଆଭାସୀୟ ବୈଠକ ହୋଇଯାଇଛି। ବୈଠକଟି ଏସ୍ଆଇଆର୍ର ମହତ୍ ଉଦ୍ଦେଶ୍ୟ ଆବଶ୍ୟକତା ଆର୍ ମତଦାତାଙ୍କର ଯୋଗ୍ୟତା ସହିତ ଇତାକେ ନେଇକରି ଭୁଲ ସୂଚନାର ତୁର୍ତ୍ତି ମୁକାବିଲା କରବାର ଦିଗେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଜୋର ଦେଇଛନ୍। ଏ ବାବଦେ ତଳସ୍ତର ତକ ଲୋକର ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ବଡ଼ ଭୂମିକା ନେବେ ବୋଲି ଶ୍ରୀ ଗୋପାଳନ କହିଛନ୍। ବୈଦ୍ୟୁତିକ କଚରାକେ କମ୍ କରବାର ଆଉ ଇତାର ଫେରଗା ବ୍ୟବହାର ଦିଗେ ଲୋକ ସଚେତନ କରବାର ଲକ୍ଷ୍ୟଟି ଆଜି ଆନ୍ତର୍ଜାତୀୟ ଇ ଆବର୍ଜନା ଦିବସ ପାଳନ କରାଯାଉଛି। 2018 ମସିହାରୁ ଫି ବଛର 4 ଅକ୍ଟୋବର ଦିନ ଇ ଆବର୍ଜନା ଦିବସ ପାଳନ ହେଉଛି। ଏ ବଛର ଇ ଦିବସର ବାର୍ତ୍ତା ରହିଛି ନିଜର ଇ କଚରାକେ ଫେରଘା ବ୍ୟବହାର କରବାର ଜରୁରୀ ଆଏ। ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଲ ବିଭାଗ ତରଫରୁ ତପସ୍ୱିନୀ ପ୍ରେକ୍ଷାଳୟନ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଷଣ ଅଭିଯାନକେ ସଫଲ କରବାର ଦିଗେ ଅଙ୍ଗନବାଡ଼ି କର୍ମୀମାନେ ସାମାଜିକ ପରିବର୍ତ୍ତନକାରୀ ଭାବେ କାମ କରୁଛନ୍ ବୋଲି କହିଛନ୍। ଜିଲ୍ଲାନ କୁପୋଷଣ ଦୂର କରବା ଲାଗି ସବେ ମିଳିମିଶି କାମ କରବା ଲାଗି ଜିଲ୍ଲାପାଳ ଏ ଅବସରରେ ଆହ୍ୱାନ ଦେଇଛନ୍। ବରଗଡ଼ନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂଘ ତରଫରୁ GST ଉତ୍ସବ ପାଳିତ ହୋଇଯାଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି GST ଦର କମ୍ କରିବା ଲାଭ ବାବଦେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବ୍କା ସାଥ ସବ୍କା ବିକାଶ ସ୍ଲୋଗାନକେ ସଫଲ କରିବା ଲାଗି GST କମ୍ କରିବାର ପଦକ୍ଷେପ ବହୁତ ସହଯୋଗ କରିବ ବୋଲି ଅତିଥିମାନେ କହିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଅନ୍ତର୍ଗତ ଅଧିକାର ମିତ୍ରଙ୍କର ଦକ୍ଷତା ବୃଦ୍ଧି ଲାଗି ଗୋଟିଏ ତାଲିମ ଶିବିର ହୋଇଯାଇଛି। ଶିବିରଟି ପ୍ରାଧିକରଣର ସଚିବ ନବନୀତା ଦାସ ଆଉ ଅଲଗା ବରିଷ୍ଠ ଆଇନଜୀବୀମାନେ ଯୋଗ ଦେଇକରି ଭିନ୍ନ ଭିନ୍ନ ଆଇନ ଆଉ ଯୋଜନା ବାବଦେ ଅଧିକାର ମିତ୍ରମାନଙ୍କୁ ତାଲିମ ଦେଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। କଳାହାଣ୍ଡି ସହିତ 8 ଜିଲ୍ଲାନ ଘଡ଼ଘଡ଼ି ମାରିକରି ଧୋକା ଗଟି ହୋଇପାରେ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏବେ ଗୁରୁବାର ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦଖଲ ସମୟଥି ରହିବେ ଉପସ୍ଥିତ। ଇ କେବେସି ଦାଖଲ ନାଇଁ କଲେ ଆଇବା ମାସ ହିତାଧିକାରୀମାନଙ୍କୁ ନାଇଁ ମିଳେ ଚାଉଳ। ପୁରୀ ଗଜପତି ମହାରାଜାଙ୍କର ଅଧ୍ୟକ୍ଷତା ହୋଇଯାଇଛି ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଆଉ ବୈଷୟିକ ଉପକମିଟି ଯୁଗ୍ମ ବୈଠକ। ଆଉ ରାଜ୍ୟ ସରକାର ଆତ୍ମନିର୍ଭର ମହିଳା ସୁବାହକ ଯୋଜନାଟି 1100 ମହିଳାଙ୍କୁ ଟ୍ୟାକ୍ସି ଘିନ୍ବାର ଲାଗି ଦେବେ ଋଣ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।